ఆకాశవాణి. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଜସ୍ଥାନ ଭାରତର ପୁରାତନ ଗୌରବକୁ ଜୀବିତ ରଖିଛି। ପ୍ରଧାନମନ୍ତ୍ରୀ ରାଜସ୍ଥାନରେ 5,000 କୋଟି ଟଙ୍କା ସମ୍ଭଳିତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଉତ୍ସର୍ଗ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ ହେବା ପରେ ବିଜେପି ଆଜି ଆମ୍ ଆଦମୀ ପାର୍ଟି ସରକାରଙ୍କ ବିରୁଦ୍ଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ର ଯୁବମନ୍ତ୍ରୀ ଅନୁରାଗ ଠାକୁର ଛତିଶଗଡ଼ର ରାୟପୁରଠାରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ଏବଂ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ 83ଟି ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଜସ୍ଥାନ ହେଉଛି ଏଭଳି ଏକ ରାଜ୍ୟ ଯେଉଁଠି ଭାରତର ପୁରାତନ ଗୌରବ ଏହାର ବୀରତ୍ୱ ସମୃଦ୍ଧି ଓ ସଂସ୍କୃତିରେ ବଞ୍ଚି ରହିଛି। ଯୋଧପୁରଠାରେ ଏକ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ପୁରାତନ ଗୌରବର ପ୍ରତିନିଧିତ୍ୱ କରୁଥିବା ରାଜସ୍ଥାନ ଭାରତର ଭବିଷ୍ୟତର ପ୍ରତିନିଧିତ୍ୱ କରିବା ଉଚିତ। ସେ କହିଛନ୍ତି ସମଗ୍ର ରାଜ୍ୟ ବିକାଶର ଉଚ୍ଚ ଶିଖର ଛୁଇଁଲେ ଏହା ସମ୍ଭବ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ରାଜସ୍ଥାନର ସଡ଼କ ଓ ରେଳ ମୌଳିକ ଢାଞ୍ଚାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ଓ ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ କରାଯାଉଛି। ସେ କହିଛନ୍ତି ଚଳିତ ବର୍ଷର ବଜେଟ୍ରେ ରାଜସ୍ଥାନରେ ରେଳବାଇ ପାଇଁ 9,500 କୋଟି ଟଙ୍କା ଆବଶ୍ଚିତ ହୋଇଛି, ଯାହା ପୂର୍ବତନ ସରକାରମାନଙ୍କ ତୁଳନାରେ 14 ଗୁଣ ଅଧିକ। ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ସ୍ୱାଧୀନତାର ପରଠାରୁ 2014 ପର୍ଯ୍ୟନ୍ତ ରାଜସ୍ଥାନରେ ହାରାହାରି 600 କିଲୋମିଟର ରେଳ ଲାଇନ୍ର ବିଦ୍ୟୁତିକରଣ କରାଯାଇଥିଲା, କିନ୍ତୁ ତାଙ୍କ ସରକାର ଗତ 9 ବର୍ଷ ମଧ୍ୟରେ 3,700 କିଲୋମିଟରରୁ ଅଧିକ ରେଳ ଲାଇନ୍ର ବିଦ୍ୟୁତିକରଣ କରିଛନ୍ତି। ସେ କହିଛନ୍ତି ରେଳ ଓ ସଡ଼କ ପ୍ରକଳ୍ପଗୁଡ଼ିକ ରାଜ୍ୟର ବିକାଶ ପାଇଁ ରାସ୍ତା ଖୋଲିଦେବ। ରେଳ ଲାଇନ୍ର ଦୋହରୀକରଣ ଯୋଗୁଁ ଟ୍ରେନ୍ଗୁଡ଼ିକର ଚଳାଚଳ ସମୟ ବହୁମାତ୍ରାରେ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି କିଛିଦିନ ପୂର୍ବେ ରୁନିଚା ଏକ୍ସପ୍ରେସ୍, ନ୍ୟୁ ହେରିଟେଜ୍ ଟ୍ରେନ୍ ଓ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ 3ଟି ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବିଷୟରେ ଉଲ୍ଲେଖ କରିଛନ୍ତି। ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ ଅଟ୍ଟାଳିକା ବିଷୟ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଆଜିର ଏହିସବୁ ପ୍ରକଳ୍ପ ଆଞ୍ଚଳିକ ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓ ପର୍ଯ୍ୟଟନ କ୍ଷେତ୍ରକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ 5,000 କୋଟି ଟଙ୍କା ସମ୍ଭଳିତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଉତ୍ସର୍ଗ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ସଡ଼କ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରର ପ୍ରକଳ୍ପମାନ ରହିଛି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଯୋଧପୁର ଏମ୍ସଠାରେ 350 ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ଓ କ୍ରିଟିକାଲ୍ କେୟାର ହସ୍କିଟାଲ୍ ବ୍ଲକ୍, 7ଟି କ୍ରିଟିକାଲ୍ କେୟାର ବ୍ଲକ୍ ଓ ଯୋଧପୁର ବିମାନ ବନ୍ଦର ନୂଆ ଟର୍ମିନାଲ୍ ଅଟ୍ଟାଳିକା ଅନ୍ତର୍ଭୁକ୍ତ। ସେ ଆଇଆଇଟି ଯୋଧପୁର କ୍ୟାମ୍ପସ୍ ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୌଳିକ ଢାଞ୍ଚା ବିକାଶକୁ ଉତ୍ସର୍ଗ କରିଛନ୍ତି। ସେ ମଧ୍ୟ ଅନେକ ସଡ଼କ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତାହା ମଧ୍ୟରେ 145 କିଲୋମିଟର ଦୀର୍ଘ ଡେଗାନା ରାୟକାବାଗ ସଡ଼କ ଓ 58 କିଲୋମିଟର ଦୀର୍ଘ ଡେଗାନା କୁଚାମାନ ସିଟି ରେଳ ଲାଇନ୍ର ଦୋହରୀକରଣ ରହିଛି। ଶ୍ରୀ ମୋଦି 2ଟି ନୂଆ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ସେଗୁଡ଼ିକ ହେଲା ରୁନିଚା ଏକ୍ସପ୍ରେସ୍ ଓ ନ୍ୟୁ ହେରିଟେଜ୍ ଟ୍ରେନ୍। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ ହେବା ପରେ ବିଜେପି ଆଜି ଆମ୍ ଆଦମୀ ପାର୍ଟି ସରକାର ବିରୁଦ୍ଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ପାର୍ଟି ନେତାମାନେ ରାଜଘାଟଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେଠାରେ ଦିଲ୍ଲୀର ବିଜେପି ସାଂସଦ ଓ ବିଧାୟକମାନେ ମହାତ୍ମା ଗାନ୍ଧିଙ୍କ ସମାଧିପୀଠ ନିକଟରେ ପ୍ରାର୍ଥନା କରିଛନ୍ତି। ପାର୍ଟି ସାଂସଦ ପରବେଶ ବର୍ମା କହିଛନ୍ତି ମାଦକ ଦ୍ରବ୍ୟ ଦୁର୍ନୀତି ପଦାରେ ପଡ଼ିଛି ଓ ଜଣକ ପରେ ଜଣେ ଆମ୍ ଆଦମୀ ପାର୍ଟି ନେତା ଜେଲ୍ ଯାଉଛନ୍ତି। ଏଥିମଧ୍ୟରେ ଆମ୍ ଆଦମୀ ପାର୍ଟି କର୍ମୀମାନେ ସହରର ବିଭିନ୍ନ ଭାଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାର୍ଟି ନେତା ସଞ୍ଜୟ ସିଂଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିବାରୁ ସେମାନେ ବିକ୍ଷୋଭ ପ୍ରଦର୍ଶନ ଚଳାଇଛନ୍ତି। ଦିଲ୍ଲୀ ସରକାରର ମନ୍ତ୍ରୀ ଅତିଶି କହିଛନ୍ତି ତାଙ୍କ ପାର୍ଟି ବିଜେପି ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ ଓ ଦୁର୍ନୀତି ବିଷୟରେ ଉତ୍ଥାପନ କରିବ। ଭୂବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ ମହାରାଷ୍ଟ୍ରର ସତାରା ଜିଲ୍ଲାର ମହାବଳେଶ୍ୱରଠାରେ ଥିବା ହାଇ ଆଲ୍ଟିଚ୍ୟୁଡ୍ କ୍ଲାଉଡ୍ ଫିଜିକ୍ସ ଲାବୋରେଟୋରୀ ପରିଦର୍ଶନ କରିଛନ୍ତି। ସେହି ଲାବୋରେଟୋରୀ ପୁଣେସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜିର ଏକ ଶାଖା ଭାବେ କାର୍ଯ୍ୟ କରୁଛି। ସେହି କେନ୍ଦ୍ରରେ ବର୍ଷା ଋତୁରେ ବାଦଲଗୁଡ଼ିକର ଚଳନ ଉପରେ ଅଧ୍ୟୟନ କରାଯାଇଥାଏ। ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ରିଜିଜୁ ବିଭିନ୍ନ ବିଭାଗ ଓ କେନ୍ଦ୍ର ପରିଦର୍ଶନ କରି ସେଗୁଡ଼ିକର କାର୍ଯ୍ୟଶୈଳୀ ବିଷୟରେ ବୁଝିଛନ୍ତି। କେନ୍ଦ୍ରର ପ୍ରୋଜେକ୍ଟ ଡାଇରେକ୍ଟର ଡକ୍ଟର ଜି ପଣ୍ଡିଦୁରାଇ ତାଙ୍କୁ ଗବେଷଣା କାର୍ଯ୍ୟ ବିଷୟରେ ସବିସ୍ତୃତ ତଥ୍ୟ ଦେଇଛନ୍ତି। ଶ୍ରୀ ରିଜିଜୁ ବୈଜ୍ଞାନିକମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। କେନ୍ଦ୍ର ଯୁବମନ୍ତ୍ରୀ ଅନୁରାଗ ଠାକୁର ଛତିଶଗଡ଼ର ରାୟପୁରଠାରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁଭାରମ୍ଭ କରିଛନ୍ତି। ନେହେରୁ ଯୁବକେନ୍ଦ୍ର ସଂଗଠନ ଦ୍ୱାରା ଏହାର ଆୟୋଜନ କରାଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରାଯିବ ଓ କ୍ରୀଡ଼ା ସଂସ୍କୃତି ଏବଂ ଚଳଚ୍ଚିତ୍ର ମାଧ୍ୟମରେ ଏହା ସମ୍ଭବ ହେବ। ସେ କହିଛନ୍ତି ଭାରତୀୟ କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ାରେ ସେମାନଙ୍କର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ନିଶା ନିବାରଣ ଭଳି କୌଣସି ଏକ କ୍ଷେତ୍ରକୁ ବାଛି ନେବାକୁ ସେ ଯୁବାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହିସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସକାଶେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯୁବାମାନଙ୍କର ଅଂଶଗ୍ରହଣ ସହ ଭାରତ 2047 ସୁଦ୍ଧା ଉନ୍ନତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଦୁଇଦିନିଆ ଯୁବ ମହୋତ୍ସବ ଅମୃତକାଳର ପାଞ୍ଚଟି ସଂକଳ୍ପ ଉପରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହୋଇଛି। ଜାପାନରେ 6.6 ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅନୁଭୂତ ହୋଇଛି। ଇଜୋ ଶୃଙ୍ଖଳାର ତୋରିସୀମା ନିକଟରେ ଭୂପୃଷ୍ଠରୁ 10 କିଲୋମିଟର ଗଭୀରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି। ଜାପାନ ପାଣିପାଗ ବିଭାଗ ସମ୍ଭାବ୍ୟ ପ୍ରତିକମ୍ପନ ପାଇଁ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି। ଏଥିପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା ଓ ଉପକୂଳବର୍ତ୍ତୀ ଇଲାକାର ଲୋକମାନଙ୍କୁ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଥିଲା। 1 ମିଟର ଉଚ୍ଚତାର ଜୁଆର ଆସିବାର ପୂର୍ବାନୁମାନ ମଧ୍ୟ କରାଯାଇଥିଲା, କିନ୍ତୁ ଇଜୁ ଦ୍ୱୀପରେ 30 ସେଣ୍ଟିମିଟର ଉଚ୍ଚର ଜୁଆର ଆସିବାରୁ ଏହି ସତର୍କତା ପ୍ରତ୍ୟାହାର କରି ନିଆଯାଇଛି। ସର୍ବଶେଷ ଖବର ମିଳିବା ସୁଦ୍ଧା କୌଣସି ଅସ୍ୱାଭାବିକ ଅଗ୍ନି ଉଦ୍ଗିରଣର ଘଟଣା ଘଟିନାହିଁ। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ 83 ପଦକ ହାସଲ କରିଛି। ତାହା ମଧ୍ୟରେ 20 ସ୍ୱର୍ଣ୍ଣ, 31 ରୌପ୍ୟ ଓ 32 ବ୍ରୋଞ୍ଜ ପଦକ ରହିଛି। ପଦକ ତାଲିକାରେ ଭାରତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି। ଏସୀୟ କ୍ରୀଡ଼ାରେ ଭାରତର ଏହା ଏପର୍ଯ୍ୟନ୍ତ ସର୍ବୋକୃଷ୍ଟ ପ୍ରଦର୍ଶନ। ପୂର୍ବରୁ 18 ଏସୀୟ କ୍ରୀଡ଼ାରେ ଭାରତ ସର୍ବମୋଟ 70 ପଦକ ପାଇଥିଲା। ସ୍କ୍ୱାସ୍ରେ ଦୀପିକା ପାଲିକଲ ଓ ହରିନ୍ଦରପାଲ ସିଂହ ସାନ୍ଧୁଙ୍କୁ ନେଇ ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ତୀରଚାଳନାରେ ଭାରତର ଜ୍ୟୋତି ପରିଣୀତ ଓ ଆଦିତି ମହିଳା ଟିମ୍ କମ୍ପାଉଣ୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସେମାନେ ଚୀନ୍ ତାଇପେଇକୁ 230-228 ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ତୀରଚାଳନା ଟିମ୍ ଭୁଟାନକୁ କ୍ୱାର୍ଟର ଫାଇନାଲ୍ରେ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି, କିନ୍ତୁ 50 କିଲୋଗ୍ରାମ ମହିଳା କୁସ୍ତିରେ ପୂଜା ଗେହଲତ୍ ସେମିଫାଇନାଲ୍ରେ କାନାଡାଠାରୁ ହାରିଯାଇଛନ୍ତି। ବର୍ତ୍ତମାନ ସେ 57 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ। ବ୍ୟାଡ୍ମିଣ୍ଟନରେ ଭାରତର ଏଚ୍ଏସ୍ ପ୍ରଣୟ ମାଲେସିଆର ଲି ଜି ଜିଆଙ୍କୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜି କୁସ୍ତିରେ 4 ବ୍ରୋଞ୍ଜ ପଦକ ପାଇଁ ଭାରତ ପ୍ରତିଯୋଗିତା କରିବ। ସ୍କ୍ୱାସ୍ରେ ସୌରଭ ଘୋଷାଲ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣପଦକ ବିଜୟୀ ହେବାର ଆଶା ରଖିଛନ୍ତି। ମହିଳା ହକି ଟିମ୍ ମଧ୍ୟ ବର୍ତ୍ତମାନ ଚୀନ୍ ବିପକ୍ଷରେ ସେମିଫାଇନାଲ୍ ମ୍ୟାଚ୍ ଖେଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ତୀରଚାଳନା ପ୍ରତିଯୋଗୀମାନେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ମହିଳା ତୀରଚାଳନା ପ୍ରତିଯୋଗୀମାନେ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତି ସୁରେଖା ବେନାମ, ପରିଣୀତି କୌର ଓ ଆଦିତି ଗୋପୀଚାନ୍ଦଙ୍କର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି। ସେ କହିଛନ୍ତି ଏହି ବିଜୟ ସେମାନଙ୍କର କ୍ରୀଡ଼ା ପ୍ରତିଭାର ଜ୍ୱଳନ୍ତ ଦୃଷ୍ଟାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଜସ୍ଥାନ ଭାରତର ପୁରାତନ ଗୌରବକୁ ଜୀବିତ ରଖିଛି। ପ୍ରଧାନମନ୍ତ୍ରୀ ରାଜସ୍ଥାନରେ 5,000 କୋଟି ଟଙ୍କା ସମ୍ଭଳିତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଉତ୍ସର୍ଗ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଗିରଫ ହେବା ପରେ ବିଜେପି ଆଜି ଆମ୍ ଆଦମୀ ପାର୍ଟି ସରକାରଙ୍କ ବିରୁଦ୍ଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ସମ୍ବାଦ ଶେଷ ହେଲା।